ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ଅନୁସନ୍ଧାନ ସମାରୋହରେ ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀମାନଙ୍କୁ କୀର୍ତ୍ତିଚକ୍ର ଏବଂ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚାରିଜଣଙ୍କୁ ମରଣୋତ୍ତର ସମେତ ଛଅ ଜଣଙ୍କୁ କୀର୍ତ୍ତିଚକ୍ର ପ୍ରଦାନ କରାଯାଇଛି। ସେହିଭଳି ସାତଟି ମରଣୋତ୍ତର ସମେତ 33 ଜଣଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। କୋଟିଆ ବିବାଦ ପ୍ରସଙ୍ଗକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିରେ 16 ଜଣ ସଦସ୍ୟ ରହିଛନ୍ତି। ସୂଚନା ଅନୁଯାୟୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଟିଆ ବିବାଦ ନେଇ କମିଟି ଗଠନ ଲାଗି ନିଷ୍ପତ୍ତି ହୋଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାଗୁଡ଼ିକ ବହୁଳ ଭାବରେ ଲୋକମାନଙ୍କ ନିକଟରେ ପହଞ୍ଚପାରିଛି ବୋଲି କହିଛନ୍ତି। ଗତକାଲି ଖୋର୍ଦ୍ଧାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକର ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ ଭାବେ ବେରୋଜଗାର ଯୁବକ ଯୁବତୀଙ୍କୁ ମୁଦ୍ରା ଯୋଜନା ଅଧୀନରେ ଋଣ ସହାୟତା ପ୍ରଦାନ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ପରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରିଥିବା ହିତାଧିକାରୀଙ୍କ ଗୃହ ବୁଲି ଦେଖିଥିଲେ। ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ 6 ହସ୍ତଶିଳ୍ପକୁ ନୂତନ ଭାବେ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ଅନୁମୋଦିତ ହସ୍ତଶିଳ୍ପ ସଂଖ୍ୟା 61କୁ ବୃଦ୍ଧି ପାଇଛି। ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ସୁପାରିଶ କ୍ରମେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି। ହସ୍ତଶିଳ୍ପର ବିକାଶରେ ନାଳିଆ ଘାସ କାମ, ସିସଲ ଘାସ କାମ, ହେଁସୁଆତି କାମ, ତମ୍ବା ଧାତୁ ନିର୍ମିତ ହସ୍ତଶିଳ୍ପ, ନମନୀୟ ପିତ୍ତଳ ମାଛ କାମ ଓ କଳା ଢୋକରା କାମକୁ ଏଥିରେ ସାମିଲ କରାଯାଇଛି। ରାଜ୍ୟରେ ଜଣେ ନୂତନ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଆଶ୍ୱତି ଏସ୍ କହିଛନ୍ତି, ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଟିକାକରଣ ଏବଂ ନିରନ୍ତର ସରକାରୀ ପଦକ୍ଷେପ ପାଇଁ ରାଜ୍ୟରେ କୋଭିଡ୍ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା ଜନସାଧାରଣଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନ ଏଠି ଭୟ କରିବାର କିଛି କାରଣ ନାହିଁ। ଖାଲି ଯେଉଁମାନଙ୍କର ବ୍ୟାକଗ୍ରାଉଣ୍ଡ ଇଲନେସ୍ ଅଛି, ହାର୍ଟ ଡିଜିଜ୍, ଡାଇବେଟିସ୍, କ୍ୟାନ୍ସର, ନିମୋନିଆ, ଆଉ ଯେଉଁମାନେ ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ସ୍ତ୍ରୀ ଲୋକ, ସେମାନେ ଟିକେ କେୟାରଫୁଲ ରହିବାକୁ ପଡ଼ିବ। ଏଇ ଯେଉଁ ଆଇସୋଲେସନ, ପବ୍ଲିକ ପ୍ଲେସ୍କୁ ନ ଯିବା, ହାତ ଧୋଇବା, ମାସ୍କ ପିନ୍ଧିବା, ସୋସିଆଲ ଡିଷ୍ଟାନ୍ସିଂ ମେଣ୍ଟେନ୍ କରିବା, ଏହାଦ୍ୱାରା ଇନଫେକ୍ସନ୍ ଚାନ୍ସେସ୍ କମିଯାଏ।
ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଗତକାଲି ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍ର 63ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭିଜନ 2036 ଓ 2047 କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଲିମିଟେଡ୍ର ଅଧ୍ୟକ୍ଷା ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଦୃଢ଼ ପରିଶ୍ରମ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ଶିଳ୍ପ ଓ କଳକାରଖାନା ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ସରକାରୀ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆବେଦନପତ୍ରଗୁଡ଼ିକ ଯାଞ୍ଚ କରି ଉଦ୍ୟୋଗୀମାନଙ୍କୁ ଜମି ଯୋଗାଇ ଦେବା ଲାଗି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଇଁଚମାନଙ୍କର ସୁରକ୍ଷା ଦିଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ଆଜିର ଦିନକୁ ବିଶ୍ୱ କଇଁଚ ଦିବସ ଭାବେ ପାଳନ କରାଯାଉଛି। ଏକ ଗଣନାରୁ ଜଣାପଡ଼ିଛି, ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଚ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତି କଇଁଚ ବିଲୁପ୍ତ ହୋଇସାରିଲେଣି। କଇଁଚମାନେ ପ୍ରାୟ 150 ବର୍ଷରୁ 300 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଅଲିଭ୍ ରିଡ୍ଲେ ପ୍ରଜାତିର ବିରଳ କଇଁଚ ଦେଖିବାକୁ ମିଳିଥାନ୍ତି। ଗହିରମଥା, ଦେବୀ ଓ ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ସ୍ଥଳୀ ଭାବେ ବିବେଚନା କରାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦିଆଯାଉଛି। ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି ୟୁରୋପ ଗସ୍ତ ଲାଗି 24 ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ 3 ଜଣ ସ୍ଥାନ ପାଇଛନ୍ତି। ଦଳର ଅଧିନାୟକ ଭାବେ ହରମନପ୍ରୀତ ସିଂହ ଓ ଉପ ଅଧିନାୟକ ଭାବେ ହାର୍ଦ୍ଦିକ ସିଂହ ସାମିଲ ହୋଇଥିବାବେଳେ ଓଡ଼ିଶାରୁ ଅମିତ ରୋହିଦାସ, ନୀଲମ ସଞ୍ଜୀବ ଖେସ୍ ଓ ଶିମାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଆସନ୍ତା ଜୁନ୍ 6-22 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ଏବଂ ତା'ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଆସନ୍ତା 27 ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।